ଯେଉଁ ଲୋକମାନଙ୍କୁ ଧାର୍ମିକ ନେତାମାନେ ପାପୀ ବୋଲି କହୁଥିଲେ, ସେହିପରି ଲୋକମାନେ ଯୀଶୁଙ୍କ ପାଖକୁ ତାଙ୍କ କଥା ଶୁଣିବାକୁ ଆସୁଥିଲେ। ତେଣୁ ସେହି ଧାର୍ମିକ ନେତାମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଲେ ଯେ ଯୀଶୁ ପାପୀମାନଙ୍କ ସହିତ ମିଶୁଛନ୍ତି। ସେଥିପାଇଁ ଯୀଶୁ ସେମାନଙ୍କୁ ଗୋଟିଏ କାହାଣୀ କହିଲେ। ଜଣେ ଲୋକର ଦୁଇଟି ପୁଅ ଥିଲେ, ଏବଂ ଦୁଇ ପୁଅ ମଧ୍ୟରୁ ସାନ ପୁଅ ତାର ଭାଗବଣ୍ଟା ମାଗିବାରୁ ସେ ସେହି ଦୁଇ ଜଣଙ୍କୁ ତାହା ବାଣ୍ଟିଦେଲେ। କିଛି ଦିନ ପରେ ସାନ ପୁଅ ତାର ଭାଗବଣ୍ଟା ନେଇ ଦୂର ଦେଶକୁ ଚାଲିଯାଇ ମୂର୍ଖତାରେ ତାର ସବୁକିଛି ଉଡ଼ାଇଦେଲା। ଆଉ ସେ ସବୁକିଛି ଉଡ଼ାଇଦେଲା ପରେ ସେହି ଦେଶରେ ଗୋଟିଏ ବଡ଼ ଦୁର୍ଭିକ୍ଷ ପଡ଼ିଲା, ଏବଂ ତାର ଅଭାବ ହେବାରୁ ସେ ସେହି ଦେଶର ଜଣେ ଲୋକଙ୍କ ପାଖକୁ ଗଲା। ଆଉ ସେହି ଲୋକ ତାକୁ ଘୁଷୁରୀ ଚୋରାଇବାକୁ ପଠାଇଦେଲେ। ଆଉ ସେ ଘୁଷୁରୀ ଖାଉଥିବା ସିମ ଖାଇ ପେଟ ପୂରାଇବାକୁ ଇଚ୍ଛା କରୁଥିଲା, ମାତ୍ର କେହି ତାକୁ କିଛି ଦେଉନଥିଲେ। ସେଥିରେ ସେ ଅନୁତାପ କରି କହିଲା, ମୋର ବାପାଙ୍କର ଅନେକ ଚାକରମାନଙ୍କର ଖାଦ୍ୟ ବଳି ପଡ଼ୁଛି, ଆଉ ମୁଁ ଏଠି ଭୋକରେ ମରୁଛି। ତେଣୁ ମୁଁ ମୋର ବାପାଙ୍କ ପାଖକୁ ଯାଇ କହିବି, ବାପା, ମୁଁ ତୁମ ବିରୁଦ୍ଧରେ ଓ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ଏଣୁ ମୁଁ ଆଉ ତୁମର ପୁଅ ବୋଲି ଡକାଯିବାର ଯୋଗ୍ୟ ନୁହେଁ, ତେଣୁ ମୋତେ ତୁମର ଜଣେ ଚାକର ପରି କରି ରଖ। ଆଉ ସେ ତାର ବାପାଙ୍କ ପାଖକୁ ଗଲା, ଆଉ ବାପା ତାକୁ ଦୂରରୁ ଆସୁଥିବାର ଦେଖି ଦୌଡ଼ିଯାଇ ଆଲିଙ୍ଗନ କରି ତାକୁ ଚୁମ୍ବନ ଦେଲେ। ସେଥିରେ ସାନ ପୁଅ କହିଲା, ବାପା, ମୁଁ ତୁମ ବିରୁଦ୍ଧରେ ଏବଂ ଈଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛି, ଏଣୁ ମୁଁ ଆଉ ତୁମର ପୁଅ ବୋଲି ଡକାଯିବାର ଯୋଗ୍ୟ ନୁହେଁ। ମାତ୍ର ବାପା ଚାକରମାନଙ୍କୁ ଡାକି କହିଲେ, ଶୀଘ୍ର ସବୁଠୁ ଭଲ ଲୁଗା ଆଣି ଏହାକୁ ପିନ୍ଧାଅ, ପୁଣି ଏହାର ହାତରେ ମୁଦି ଓ ପାଦରେ ଜୋତା ପିନ୍ଧାଅ, ପୁଣି ଆସ, ଆମ୍ଭେମାନେ ଭୋଜନ କରି ଆନନ୍ଦ କରୁ, କାରଣ ମୋର ଏଇ ପୁଅ ମରିଯାଇଥିଲା ବଞ୍ଚିଲା, ଏବଂ ହଜିଯାଇଥିଲା ମିଳିଲା। ସେତେବେଳେ ତାଙ୍କର ବଡ଼ ପୁଅ କ୍ଷେତରୁ ଘର ପାଖକୁ ଆସି ପହଞ୍ଚିଲା, ଆଉ ନାଚଗୀତର ଶବ୍ଦ ଶୁଣି ଜଣେ ଚାକରକୁ ଡାକି ଏସବୁ କ'ଣ ହେଉଛି ବୋଲି ପଚାରିଲା। ସେଥିରେ ସେହି ଚାକରଟି ଉତ୍ତର ଦେଲା, ତୁମର ସାନ ଭାଇ ଭଲରେ ଆସିଥିବାରୁ ତୁମର ବାପା ଏସବୁ ଆୟୋଜନ କରିଅଛନ୍ତି। ସେଥିରେ ସେ ରାଗିଯାଇ ଭିତରକୁ ଗଲା ନାହିଁ, ମାତ୍ର ତାର ବାପା ଆସି ତାକୁ ବହୁତ ବୁଝାଇଲେ। କିନ୍ତୁ ସେ ତାର ବାପାଙ୍କୁ କହିଲା, ଏତେ ଦିନ ହେଲା ମୁଁ ତୁମର ଚାକର ପରି ଖଟିଛି, କିନ୍ତୁ ତୁମ୍ଭେ ମୋତେ କେବେ ବି ମୋର ବନ୍ଧୁମାନଙ୍କ ସହିତ ଆନନ୍ଦ କରିବାକୁ ଛେଳି ଛୁଆଟିଏ ବି ଦେଇନାହଁ। ମାତ୍ର ତୁମ୍ଭର ଏଇ ପୁଅ ଯେ ବେଶ୍ୟାମାନଙ୍କ ସହିତ ତୁମର ସବୁକିଛି ଉଡ଼ାଇଦେଲା, ଆଜି ସେ ଆସିବାରୁ ତୁମେ ତା ପାଇଁ ଏତେ ସବୁ ଆୟୋଜନ କରିଅଛ। ବାପା ତାକୁ କହିଲେ, ପୁଅରେ, ତୁ ତ ସବୁବେଳେ ମୋ ସଙ୍ଗରେ ଅଛୁ, ଆଉ ଯାହା କିଛି ମୋର ସେ ସବୁ ତ ତୋର, ମାତ୍ର ତୋରେ ଭାଇ ମରିଯାଇଥିଲା ବଞ୍ଚିଲା, ହଜିଯାଇଥିଲା ମିଳିଲା, ସେଥିପାଇଁ ଏ ସବୁ ଆୟୋଜନ କରିବାକୁ ପଡ଼ିଲା। ଆଉ ଯୀଶୁ ସେହି ଧାର୍ମିକ ନେତାମାନଙ୍କୁ କହିଲେ, ବାପା ଯେପରି ସେହି ଦୁଷ୍ଟ ପିଲା ଫେରିଆସିବାରୁ ଖୁସି ହେଲେ, ଠିକ୍ ସେହିପରି ପାପୀମାନେ ଅନୁତାପ କରି ଈଶ୍ୱରଙ୍କ ନିକଟକୁ ଫେରିଆସିଲେ ସେ ମଧ୍ୟ ଆନନ୍ଦିତ ହୁଅନ୍ତି।